ଜନଜୀବନ ଓ ଜନସାହିତ୍ୟ ରଚନା ଚିତ୍ତରଞ୍ଜନ ଦାସ। ଜନସାହିତ୍ୟ ଅର୍ଥାତ୍ ଜନଗଣର ସାହିତ୍ୟ। ଆଗେ ସାହିତ୍ୟ ଭିତରେ ଜନଗଣଙ୍କର ସ୍ଥାନ ନଥିଲା। ରାଜପ୍ରାସାଦର ପରିଚର୍ଯ୍ୟା ପାଇଁ କେତେକ ଇତର ଲୋକଙ୍କୁ ଯେପରି ବାଧ୍ୟ ହୋଇ ଭୃତ୍ୟ ରୂପେ ନିଯୁକ୍ତ କରି ରଖାଯାଏ, ସେହିପରି ଆମର ପ୍ରାଚୀନ କବି ଓ ମହାକବିମାନେ ହୁଏତ ବାଧ୍ୟ ହୋଇ ସାଧାରଣ ଇତର ଲୋକମାନଙ୍କୁ ସେମାନଙ୍କ ଦ୍ୱାରା ଲିଖିତ କାବ୍ୟ ଓ ନାଟକମାନଙ୍କରେ କିଞ୍ଚିତ୍ ମାତ୍ର ସ୍ଥାନ ଦେଉଥିଲେ। ସାହିତ୍ୟର ମର୍ଯ୍ୟାଦା ହାନି ଘଟିବାର ଭୟରେ ସେମାନେ ଏହି ସାଧାରଣ ପାତ୍ରପାତ୍ରୀଙ୍କୁ ରାଜା ଏବଂ ରାଜଗଣଙ୍କଠାରୁ ପୃଥକ କରି ଦେଖାଇବା ନିମନ୍ତେ ସବୁମନ୍ତେ ଚେଷ୍ଟା କରୁଥିଲେ। ନାଟକର ନାୟକ ନାୟିକା ସେତେବେଳେ ରାଜା ରାଣୀ, ରାଜକୁମାର ଓ ରାଜକନ୍ୟାଙ୍କ ବ୍ୟତୀତ ଆଉ କେହି କବି କଳ୍ପନାର ନାୟକ ନାୟିକା ହୋଇପାରୁନଥିଲେ। ଶୁଦ୍ଧ କାବ୍ୟାଳଙ୍କାର ମଣ୍ଡିତ ସଂସ୍କୃତ ଭାଷାରେ ହିଁ କଥାବାର୍ତ୍ତା କରୁଥିଲେ। ଦାସଦାସୀମାନେ ଅଣସଂସ୍କୃତ ଏକ କଥିତ ଭାଷାରେ କଥାବାର୍ତ୍ତା କରୁଥିଲେ। କଥିତ ଭାଷାରେ ଅଳଙ୍କାର ଏବଂ ରସ ଖଞ୍ଜିବା ସମ୍ଭବ ବୋଲି ସେ କାଳର କବିମାନେ ହୁଏତ କଳ୍ପନା ହିଁ କରିପାରୁନଥିଲେ। ୟୁରୋପର ମଧ୍ୟଯୁଗରେ ବି ସାହିତ୍ୟ ସୃଜନର ସ୍ୱୀକୃତ ସଭାରେ ପ୍ରଧାନତଃ ଏହି ନାଟ ଚାଲିଥିଲା। ସେତେବେଳେ କାବ୍ୟ, ସାହିତ୍ୟ, ଗଣିତ ଓ ଦର୍ଶନ ସବୁ ଲାଟିନ୍ ଭାଷାରେ ଲେଖା ହେଉଥିଲା। ଲାଟିନ୍ ଭାଷାରେ ନ ଡାକିଲେ ଗୀର୍ଜାରେ ଭଗବାନ ଅବତୀର୍ଣ୍ଣ ହେଉନଥିଲେ। ଲାଟିନ୍ ନ ଜାଣିଥିବା ଜନଗଣ କେବଳ ଲାଟିନ୍ ବୁଝୁଥିବା ଭଗବାନଙ୍କ ସହିତ ଆପଣାର ଆଧ୍ୟାତ୍ମିକ ଦୁଃଖ ସୁଖ ହେବାକୁ ବାଧ୍ୟ ହେଉଥିଲେ। ଅର୍ଥାତ୍ ସେତେବେଳେ ସାହିତ୍ୟ କହିଲେ କେବଳ କେତେଜଣ ଉଚ୍ଚ ବଂଶୀୟ ଓ ଉଚ୍ଚ ପଦସ୍ଥ ଭାଗ୍ୟବାନଙ୍କର ଅବସର ବିନୋଦନକୁ ହିଁ ମାନି ନିଆଯାଉଥିଲା। କହିବା ବାହୁଲ୍ୟ, ଏହି କାରଣରୁ ସେତେବେଳେ ଭାଗ୍ୟ ହିଁ ସାହିତ୍ୟର ସର୍ବପରମ ନାୟକ ହୋଇ ରହିଥିଲା। ଜନସାହିତ୍ୟ ଏବର କଥା, ନାଟକ ଓ ଉପନ୍ୟାସରେ ଜନଗଣଙ୍କର ଲାଗି ଜାଗା ଛାଡ଼ିଦେବାର ପ୍ରବୃତ୍ତି ସାହିତ୍ୟର ଜଗତରେ ଅତି ଏବର ପ୍ରବୃତ୍ତି। ସାହିତ୍ୟରେ ଜନଗଣଙ୍କ ଭାଷାକୁ ଯଥାସମ୍ଭବ ସ୍ୱୀକୃତି ଦେବା ମଧ୍ୟ ଅତି ଏବର କଥା। ତଥାପି ଅନ୍ତତଃ ଆମ ଦେଶରେ ସ୍ୱୀକାର କରିବାକୁ ହେବ ଯେ ଜନସାହିତ୍ୟ କହିଲେ ଆଜି ମଧ୍ୟ ଜନଗଣଙ୍କର ସାହିତ୍ୟ ବୋଲି ବୁଝାଇବ ନାହିଁ। କାରଣ ଆମ ଦେଶରେ ଅଧିକ ସଂଖ୍ୟକ ଜନତା, ଓଡ଼ିଶାରେ ପ୍ରାୟ 100 ରୁ 80 ଜଣଙ୍କ ପକ୍ଷରେ ସାହିତ୍ୟ କଥା ତେଣିକି ଥାଉ। ଯେକୌଣସି ଛାପା ଅକ୍ଷର ପଢ଼ିବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ, କାରଣ ସେମାନେ ପଢ଼ି ଜାଣିନାହାନ୍ତି। ଚଷମାଟାକୁ ଆମେ ଯେତେ ଶସ୍ତା, ସୁଲଭ ଓ ସୁଦୃଶ୍ୟ ଚକ୍ଚକ୍ କରି ଗଢ଼ି ଥୋଇଦେଲେ ମଧ୍ୟ ଅନ୍ଧ ମଣିଷ ତାହାଦ୍ୱାରା କିପରି ଉପକୃତ ହୋଇପାରିବ? ଅଧିକାଂଶ ମଣିଷ ଅନ୍ଧ ହୋଇ ରହିଥିବା ଗୋଟିଏ ଦେଶରେ ଆମେ ଗୋଟାଏ ଜନତା ଚଷମା ଷ୍ଟୋର୍ ଖୋଲିଦେଲେ ତଦ୍ୱାରା ଆଉ ଯିଏ ଉପକୃତ ହେଉଥାଉ ପଛକେ, ଜନତା ବା ଜନଗଣ କଦାପି ଉପକୃତ ହେବେ ନାହିଁ। ଆଗେ ଆମ ଦେଶର ଲୋକମାନେ କୁଆଡ଼େ ବେଦ ଆଉ ପୁରାଣକୁ ଶୁଣି ଶୁଣି ମନେ ରଖିପାରୁଥିଲେ, ସେଇଥିପାଇଁ ପଣ୍ଡିତମାନେ ବେଦକୁ ଶ୍ରୁତି ବୋଲି କହିଛନ୍ତି। ଆମ ଦେଶରେ ଏବେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନେ କି କେବଳ ଶୁଣି ଶୁଣି ଛାନ୍ଦ ଓ ଚମ୍ପୁମାନ ମନେ ରଖିପାରନ୍ତି, ତୁଳସୀ ଦାସଙ୍କର ରାମାୟଣକୁ ପୈଟାଇ ଦେଇପାରନ୍ତି, ଜ୍ଞାନଦେବଙ୍କର ଜ୍ଞାନେଶ୍ୱରୀକୁ ମଧ୍ୟ ଆବୃତ୍ତି କରି ଥୋଇଦେଇପାରନ୍ତି। ଆମ ସଂସ୍କୃତି ପରମ୍ପରାର ନାନା ଶ୍ରେୟ ଭିତରୁ ଏହି ହେଉଛି ଗୋଟିଏ। ଏହି ଦୃଷ୍ଟିରୁ ଆମେ ଏହି ଦେଶର ସାହିତ୍ୟକୁ ବି ଶ୍ରୁତି ବୋଲି କହିପାରିବା। ଅନ୍ତତଃ ଏ ଦେଶର ବହୁ ସଂଖ୍ୟକ ଲୋକଙ୍କ ଲାଗି ସାହିତ୍ୟ ଆଜି ମଧ୍ୟ ମୁଖ୍ୟତଃ ଶ୍ରୁତି ହୋଇ ରହିଛି। ତେଣୁ ଏପରି ପରିସ୍ଥିତିରେ ଜନସାହିତ୍ୟ କହିଲେ ଆମେ ଆପାତତଃ ଜନଗଣର ସାହିତ୍ୟ ବୋଲି ବୁଝିବା ନାହିଁ, ଆମେ ଏହାକୁ ଜନଗଣଙ୍କ ସାହିତ୍ୟ ବୋଲି ବୁଝିବା। ଆମ ସାହିତ୍ୟର ଜରିଆରେ ଆମେ ଜନଗଣଙ୍କ ଲାଗି କ'ଣ ସବୁ ଆଣିଦେବାର ବା ବାଢ଼ିଦେବାର ବାସନା ରଖିବା? ଜନଗଣଙ୍କୁ ହିଁ ଆପଣାର ଯଜମାନ ବୋଲି ଗ୍ରହଣ କରିଥିବା ସାହିତ୍ୟିକ ଆପଣା ସାହିତ୍ୟରେ କାହାକୁ ଧ୍ୟେୟ ବୋଲି ମାନିବ? ସିଏ ଜନଗଣଙ୍କୁ ପ୍ରଧାନତଃ କେଉଁ ଦୃଷ୍ଟିରେ ଦେଖିବ ତାହାରି ଉପରେ ହିଁ ଏହି ଧ୍ୟେୟଟିର ନିର୍ଣ୍ଣୟ କରିବା ଅନେକ ପରିମାଣରେ ନିର୍ଭର କରୁଛି। ସବୁ ଦେଶର ବା ସବୁ ଯୁଗର ସାହିତ୍ୟ ମଣିଷକୁ ବା ଜନଗଣଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ନାହିଁ। ଆମ ସ୍କୁଲମାନଙ୍କରେ ପଢ଼ୁଥିବା ପିଲାଙ୍କ ଲାଗି ଭୂଗୋଳ ଓ ଭୂଗୋଳ ସହଚର ଉଭୟ ବହି ଲେଖାଯାଏ। ଭୂଗୋଳ ପ୍ରତି ପିଲାର ଆଗ୍ରହ ଓ ଉତ୍ସୁକତା ବଢ଼ାଇବା ଲାଗି ଜଣେ ଭୂଗୋଳ ବହି ଲେଖିପାରେ। ଗଧ ବା ଅତି ସହଜରେ ପରୀକ୍ଷାର ନଦୀଟିକୁ ସନ୍ତରଣ କରିବା ଲାଗି ଇଚ୍ଛା କରୁଥିବା ପିଲାମାନଙ୍କ ଲାଗି ଭୂଗୋଳର ସହଚର ବି ଲେଖାଯାଇପାରେ। ଏହି ଦୁଇ ସ୍ତରର ଲେଖକ ପିଲାମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ନାହିଁ। ଜ୍ଞାନର ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଥମ ଗୋଷ୍ଠୀର ଲେଖକ ବହି ଲେଖନ୍ତି, ଦ୍ୱିତୀୟ ଗୋଷ୍ଠୀ ଜ୍ଞାନର ବୋଝକୁ ଯେନ ତେନ ପ୍ରକାରଣେ ଛାତ୍ରର ମୁଣ୍ଡ ଉପରୁ ଉତାରି ଦେବାକୁ ହିଁ ବହି ଲେଖନ୍ତି। ଜଣେ ଛାତ୍ର ଭିତରେ ଜ୍ଞାନାର୍ଜନର ଶ୍ରଦ୍ଧା ବଢ଼ାଏ, ବେଗ ବଢ଼ାଏ, ଅଧିକ ଅନ୍ୱେଷଣ କରିବା ଲାଗି ତାକୁ ପ୍ରବୃତ୍ତ କରାଏ। ଆଉ ଜଣେ ଛାତ୍ର ଭିତରେ ରହି ଛାତ୍ରକୁ କୁମନ୍ତ୍ରଣା ଦେଉଥିବା ଆଳସ୍ୟ ଏବଂ ଆହୁରି ନାନାବିଧ ଦୁର୍ବଳତା ଓ ଅସହାୟତାର ବେଶ୍ ଫାଇଦା ଉଠାଏ। ଜଣେ ଆହୁରି ଅଧିକ ଜାଣିବା ଲାଗି ଏକ ଅସନ୍ତୋଷ ଆଣିଦିଏ, ଆଉ ଜଣେ ଅଳପକେ କାମ ସାରିଦେବାର ଫିକର ବତାଇ ଦିଏ, ଶୀତଳ କରିଦିଏ। ଆମ ସାହିତ୍ୟିକ ମନ କଲେ ଏଇଟା କରିପାରେ ଅଥବା ସେଇଟା ମଧ୍ୟ କରିପାରେ, ନିଆଁ ଲଗାଇ ଦେଇପାରେ, ଶୀତଳ ବି କରିଦେଇପାରେ। ସ୍ୱାଧୀନତାର ପରବର୍ତ୍ତୀ କାଳରେ ଆମ ଦେଶରେ ମଣିଷ ହେବାର ସାଧନ ଯେତିକି ବଢ଼ିଛି, ମଜା କରିବାର ସାଧନ ମଧ୍ୟ ପ୍ରାୟ ସେତିକି ବଢ଼ିଛି। ଦୁଇଟି ମଧ୍ୟରୁ ଆମେ ମଜା କରିବାର ସାଧନ ଗୁଡ଼ିକୁ ଯେ ଆମର ବ୍ୟବହାରରେ ଅଧିକ ପରିମାଣରେ ଲଗାଇଛୁ, ଅନେକ ଦୃଷ୍ଟିରୁ ବିଚାର କଲେ ଆମ ମନରେ ହୁଏତ ଏଇଭଳି ଗୋଟିଏ ସଂଶୟ ବି ଆସି ଉପସ୍ଥିତ ହୋଇଥାଏ। ଗତ ସେହି କାଳଟିର ପଇସା, ନେତୃତ୍ୱ ଓ ରାଜନୀତି ପରି ସେହି କାଳଟିର ସାହିତ୍ୟ ମଧ୍ୟ ଆମ ଦେଶରେ ମଣିଷ ଗଢ଼ିବାର ସାଧନ ଅପେକ୍ଷା ମଜା ବଢ଼ାଇବାର ସାଧନ ହିସାବରେ ହିଁ ଅଧିକ ପରିମାଣରେ ବ୍ୟବହୃତ ହୋଇଛି। ଆପଣାର ଏକ ନାଟକରେ ଶେକ୍ସପିୟର ସର୍କସ୍ ଶବ୍ଦର ପ୍ରୟୋଗ କରି ଆମକୁ ଯାହା ବୁଝାଇବା ଲାଗି ଚେଷ୍ଟା କରିଛନ୍ତି, ଏଠାରେ ମଜା କହିଲେ ମୁଁ ସାଧାରଣତଃ ତାକୁ ହିଁ ବୁଝୁଛି। ଭୋଜନ ଏବଂ ସର୍କସ୍କୁ ସିଏ ମଣିଷ ମନର ନାନା ଅସନ୍ତୋଷକୁ ଶାନ୍ତ କରିଦେବାର ସାଧନ ବୋଲି କହିଛନ୍ତି। ପେଟକ ଜାଗାରେ ମଣିଷକୁ ଦୁଇ ପେଟ ଭୋଜନ ଦିଅ, ମୁଣାଏ ଜାଗାରେ ଦୁଇ ମୁଣା ସର୍କସ୍ ଅର୍ଥାତ୍ ମଉଜ କରିବାର ସାଧନ ଯୋଗାଇ ଦିଅ, ତେବେ ମଣିଷ ତୁମ ଆସନର ବସ ହୋଇ ରହିବ। ଆପଣା ଭିତରର ମଣିଷଟା ଉପବାସୀ ପଡ଼ିଥିଲେ ମଧ୍ୟ ସିଏ ଆଦୌ କୌଣସି ପ୍ରକାର ଅନ୍ତର୍ଗତ ଅସନ୍ତୋଷ ଅନୁଭବ ହିଁ କରିବ ନାହିଁ, ସିଏ ଅଧିକ କିଛି ମୋଟେ ଇଚ୍ଛା କରିବ ନାହିଁ, କୌଣସି ବିଦ୍ରୋହ କିମ୍ବା ଅଶାନ୍ତିକୁ ମନ କରିବ ନାହିଁ। ଅଫିମ ଖାଇଥିବା ନେଉଳ ପରି ସିଏ ତୁମରି ପିଣ୍ଡା ଓ ତୁମରି ଗହିରୀର ସୀମା ଭିତରେ ହିଁ ପଡ଼ି ରହିବ। ଜନଗଣ କହିଲେ ଆମ ଦେଶର ଯେଉଁ ମଣିଷମାନଙ୍କୁ ବୁଝାଇବା ଉଚିତ, ଆଜି ମଧ୍ୟ ସେମାନଙ୍କ ଭିତରୁ ଅଧିକାଂଶଙ୍କର ପେଟ ପୁରୁନାହିଁ। ତେଣୁ କେବଳ ମଣିଷ ହେବାର ଭୋକକୁ ନୁହେଁ, ପେଟର ଭୋକଟାକୁ ମଧ୍ୟ ଭୁଲାଇ ରଖିବା ଲାଗି ଆଜି ଆମ ଦେଶରେ ଆହୁରି ଅଧିକ ମଜାର ଆବଶ୍ୟକତା ରହିଛି ବୋଲି ହୁଏତ ଅନେକ ବିଚାର କରୁଛନ୍ତି। ସମାଜରେ ଯେଉଁ ବର୍ଗ ବା ଯେଉଁ ବ୍ୟବସ୍ଥାମାନେ ସମାଜକୁ ସବୁଦିନ ସକାଶେ ଠିକ୍ ଏହିପରି ଭାବରେ ହିଁ ରଖିବାକୁ ଆପଣାର ସ୍ୱାର୍ଥ ଦୃଷ୍ଟିରୁ ଉଚିତ ବୋଲି ମନେ କରୁଛନ୍ତି, ସେମାନେ ମଉଜ ବଢ଼ାଇବାର ଏହି ଅଭିଯାନରେ ଅଗ୍ରଣୀ ହୋଇ ବାହାରିବା କଥା। ଆମେ ସାହିତ୍ୟିକମାନେ ଅଳ୍ପ ବହୁତ ସେମାନଙ୍କର ପେଷଣିଆ ହୋଇ ବାହାରିନାହୁଁ ତ? ସ୍ୱାଧୀନତା ପରବର୍ତ୍ତୀ କାଳରେ ଆମର ସଙ୍ଗୀତ, ଆମର ସିନେମା ଓ ଆମର ତଥାକଥିତ ଲୋକପ୍ରିୟ ସାହିତ୍ୟର ବେପାର ପ୍ରଧାନତଃ ଯେଉଁ ମାର୍ଗରେ ଗତି କରି ଆସିଛି, ସେଥିରୁ ଆମେ ଏହିପରି ଏକ ମନ୍ତବ୍ୟ କରିବସିଲେ କାହାରି ମନରେ ଖୁବ୍ ବେଶୀ ଆଘାତ ଲାଗିବ ନାହିଁ ତ? ମୁଁ ଭାବେ ସାହିତ୍ୟ ହେଉଛି ପ୍ରଧାନତଃ ଭୋକ ସୃଷ୍ଟି କରିବା ପାଇଁ, ଭୋକ ମାରିଦେବା ପାଇଁ ନୁହେଁ, ନିଆଁ ଲଗାଇ ଦେବା ପାଇଁ, ଶୀତଳ କରିଦେବା ପାଇଁ ନୁହେଁ। ତା ନହେଲେ ନାନା ନୂତନ ଭୋକର ସନ୍ଦେଶ ବହନ କରି ଆସିଥିବା ଆମର ଜାତୀୟତା ଆମ ସାମୂହିକ ଜୀବନର ଏକାଧିକ କ୍ଷେତ୍ରରେ ପ୍ରଧାନତଃ ଆମର ଭୋକକୁ ଭୁଲାଇ ରଖିବାର ଏକ ସାଧନ ରୂପେ ବ୍ୟବହୃତ ହେଉଥିବା ପରି ଆମର ସାହିତ୍ୟ ମଧ୍ୟ ବିଡ଼ମ୍ବନାରେ ପଡ଼ିଯିବ। ଆମ ସାହିତ୍ୟିକମାନେ ବି ବଡ଼ ବିଡ଼ମ୍ବନାରେ ପଡ଼ିଯିବେ। ଏହି ଜାଲଟି ଭିତରେ ପଡ଼ିଗଲେ ସେମାନେ ଆପଣାର ଧର୍ମ ହରାଇ ବସିବେ, ଏବଂ ଧର୍ମ ହରାଇ ବସିଲେ ସେମାନେ ହୁଏତ ପୂଜା ବା ପୁରସ୍କାର ପାଇବେ ପଛକେ, ମାତ୍ର ସେମାନଙ୍କର ବାଣୀ ଅମର ହୋଇପାରିବ ନାହିଁ, ସେମାନଙ୍କର ସାହିତ୍ୟ ସୃଷ୍ଟି ଜୀବନର ଅଭିବୃଦ୍ଧିରେ କୌଣସି ସହଯୋଗ କରିପାରିବ ନାହିଁ। ଆମ ଦେଶର ଜାତୀୟ ପତାକା ପରି ସେମାନେ ଲମ୍ବା ବାଉଁଶ ଅଗରେ ବନ୍ଧା ହୋଇ ଉଡ଼ିବେ ସତ, ମାତ୍ର ଭୂଇଁ ଉପରେ ବାଟ ଚାଲୁଥିବା ମଣିଷ ସେମାନଙ୍କ ଆଡ଼କୁ ମୁହଁ ଟେକି ଅନାଇବାର ଆବଶ୍ୟକତା ହିଁ ଅନୁଭବ କରିପାରିବ ନାହିଁ। ଆମ ଜନସାହିତ୍ୟ ମଧ୍ୟ ଏହିପରି ଭୋକ ଭୁଲାଇବାରେ ଫନ୍ଦିରେ ପଡ଼ିଯାଇପାରେ। ଜନଗଣର ନାମକୁ ଆପଣା ସହିତ ଯୋଡ଼ି କରି ରଖିଥିଲେ ମଧ୍ୟ ତଥାପି ତାହା ଜନଗଣର ମନକୁ ଶୀତଳ ଓ ଦନ୍ତଡ଼ା କରିଦେବାରେ ବେଶ ସାହାଯ୍ୟ କରିବ। ଯେତେବେଳେ ଦେଶର ନାମ ନେଇ ଆମ ଦେଶରେ ଆଜି ଦେଶବାସୀଙ୍କର ଭୋକ ଭୁଲାଇବା ସମ୍ଭବ ହେଉଛି, ଜନତାର ନାମ ନେଇ ସେହିପରି ଜନଗଣର ଭୋକ ଭୁଲାଇବା ସମ୍ଭବ ନହେବ କାହିଁକି? ସିଆଣିଆ ମଣିଷ ସବୁ କରିପାରେ। ବିଶେଷତଃ ଏହି ଦେଶ ଓ ସଂସ୍କୃତିକୁ ଗଢ଼ିଥିବା ଜନଗଣ ଯେତେବେଳେ କୁର୍ମ ପରି ହିଁ ଭାଗ୍ୟକୁ ମାନି ରହିଛନ୍ତି, ସେତେବେଳେ ସିଆଣିଆ ମଣିଷ ଏଠି କ'ଣ କରିନପାରେ? ସଭା ସାହିତ୍ୟ ହେଉଛି ସିଆଣିଆ ମଣିଷର ସାହିତ୍ୟ। ସଭା ସାହିତ୍ୟକୁ ସୁଲଭ, ସରଳ ଓ ଚକ୍ଚକ୍ କରିଦେଇ ହାଟ ବାଟରେ ଲଟକାଇଦେଲେ ତାହା ଜନସାହିତ୍ୟ ହୋଇଯାଏ ନାହିଁ। ଏଥିଲାଗି ଜନଗଣଙ୍କୁ ଏବଂ ଜନମନକୁ ଆପଣାର ଯଜମାନ ବୋଲି ମାନିବାକୁ ହୁଏ, ଜନଗଣର ଭୋକ ବୁଝିବାକୁ ହୁଏ, ସେମାନଙ୍କ ମନରେ ନୂଆ ଭୋକମାନ ସୃଷ୍ଟି କରିବାକୁ ହୁଏ। ସେମାନଙ୍କର ଗାଁ ବା ବସ୍ତିର ସଡ଼କକୁ ନେଇ ସାମୂହିକ ଜୀବନର ବଡ଼ ସଡ଼କଟି ସହିତ ମିଶାଇ ଦେବାକୁ ହୁଏ। ସେମାନଙ୍କର ଶାନ୍ତ, ସାନ ଓ ସନ୍ତୁଷ୍ଟ ଘରଟିରେ ନୂଆ ଆହ୍ୱାନ ଓ ନୂଆ ଆବଶ୍ୟକତାର କବାଟ ଓ ଝରକାମାନ ଲଗାଇ ଦେବାକୁ ହୁଏ। ଯେଉଁ ସାହିତ୍ୟ ଏହିପରି କରିପାରେ ଆମେ ତାକୁ ହିଁ ଜନସାହିତ୍ୟ ବୋଲି କହିବା। ମଣିଷର ଜୀବନ ଅନିତ୍ୟ, ମଣିଷର ଆବଶ୍ୟକତା ଗୁଡ଼ିକ ଅପୂରଣୀୟ, ମଣିଷର ଆଶା ହେଉଛି ବୈତରଣୀ ନଦୀ। ତେଣୁ ଜୀବନ ଥିବା ତକ ଅଧିକ ଆଶା ନ କରି ଓ ଅଧିକ ବାଟ ନ ଖୋଜି ତୁମକୁ ଯେତିକି ମିଳୁଛି ସେତିକି ମଜା ମାରିନିଅ, ସେତିକି ଖୁସି କରିନିଅ ଓ ତାକୁ ହିଁ ସାର୍ଥକତା ବୋଲି ଗ୍ରହଣ କର। ଏହିପରି କହୁଥିବା ସାହିତ୍ୟ ହେଉଛି ଶୀତଳ କରିଦେବାର ସାହିତ୍ୟ। ଏହିଭଳି ସାହିତ୍ୟର ଦାନାଗୁଡ଼ାକ ପେଟ ଭିତରକୁ ଗଲେ ମଣିଷ ଗଧ ହୋଇଯାଏ, ତାର ହୃଦୟ ଦନ୍ତଡ଼ା ହୋଇଯାଏ, ତାର ଜୀବନ ବାସନା ଡେଣା ହରାଇ ବସେ। ଜନସାହିତ୍ୟ ଜନଗଣଙ୍କୁ ନୂଆ ହେବାର ପ୍ରେରଣା ଦେଉ। ବର୍ଗ ସାହିତ୍ୟର ସୁଲଭ ନକଲମାନ ପ୍ରଚାର କରି ଜନଗଣର ମନକୁ ଭୁଲାଇ ନ ଦେଉ। ଜନସାହିତ୍ୟ ନୂତନ ବିଚାର ଦେଉ, ନୂତନ ମାର୍ଗ ଅନ୍ୱେଷଣ କରିବାର ପ୍ରବୃତ୍ତି ଜାଗ୍ରତ କରୁ, ନୂତନ ଅସନ୍ତୋଷର ଇଙ୍ଗିତ ଦେଇଯାଉ। ଏହି ଦେଶର ଜନଗଣଙ୍କୁ ଆଜି ଦୀର୍ଘ ବାଟ ଯିବାକୁ ବାକି ରହିଛି। ଏ ଦେଶର ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ସବୁ ଅଛି, ମାତ୍ର ତଥାପି ଏହି ଦେଶର ଜନଗଣ ଏଗୁଡ଼ିକୁ ଏପର୍ଯ୍ୟନ୍ତ ନିଜର କରିପାରିନାହାନ୍ତି। ହୁଏତ ପ୍ରଧାନତଃ ସେଇଥିଲାଗି ହିଁ ଆମ ସାହିତ୍ୟିକ ମଧ୍ୟ ଆପଣାର ଦେଶରେ ପ୍ରାୟ ବିଦେଶୀ ପରି ହୋଇ ରହିଛି। ଆମ ଦେଶରେ ବି ଶାସନ ଚାଲିଛି, ଆଜି ସେହି ଶାସନକୁ ତୁଲାଉଥିବା ସାନ୍ତମାନେ ମଧ୍ୟ ଜନଗଣଙ୍କ ଆଖିରେ ଏପର୍ଯ୍ୟନ୍ତ ଅଜାତିଆ ହୋଇ ରହିଛନ୍ତି। ଆମ ଦେଶରେ ସଭା ହେଉଛି, ସଂସ୍କୃତି ଓ ସାହିତ୍ୟକୁ ନେଇ କେତେ ଉତ୍ସବ ଓ ସଂକୀର୍ତ୍ତନମାନ ହେଉଛି, ତଥାପି ଦେଶର ଜନଗଣ ଯେପରି ଏହିସବୁ କାର୍ଯ୍ୟକଳାପକୁ ପ୍ରଧାନତଃ ଏକ ପୋଷାକୀ କାରବାର ବୋଲି କହି ଦୂରଛଡ଼ା ହୋଇ ରହିଛନ୍ତି। ଯାହାଲାଗି ଦେଶର ନବବିଧାନ ହେଉଛି, ଯାହାଲାଗି ଏହି ଦେଶକୁ ନୂଆ କରି ଗଢ଼ା ହେଉଛି, ସତେ ଯେପରି ତାର ସେ କଥା ମନେ ବି ନାହିଁ। ସଂସାରର ସବୁ ନୂଆ ବିଚାର, ନୂଆ ସ୍ୱପ୍ନ ଓ ନୂଆ ବିଶ୍ୱାସ ସ୍ରୋତ ପରି ହୋଇ ଆଜି ଜନଗଣର ଜୀବନ ପରିଧିଟି ଭିତରେ ପ୍ରକୃତରେ ପ୍ରବେଶ କରୁ। ଯେକୌଣସି ଜନସାହିତ୍ୟର ମୂଳତଃ ଏହା ହିଁ ଧ୍ୟେୟ ହୋଇ ରହିବା ଉଚିତ। ଏହି ସ୍ରୋତର ସ୍ପର୍ଶ ବାଜି ଜନଗଣର ବି ଜୀବନ ବିଶ୍ୱାସ ବଢ଼ୁ, ତାର ନିଦ୍ରା ଭଙ୍ଗ ହେଉ, ଉଦାସୀନତା ଭାଙ୍ଗି ଯାଉ। ନୂଆ କାମରେ ଆମ ଦେଶରେ ଆଜି ଯାଏ ଯେଉଁ ଶାନ୍ତିଆ ଅନ୍ୟାୟଗୁଡ଼ିକ ଚାଲିଛି ତାକୁ ଭାଗ୍ୟ ବୋଲି ମାନି ନ ନେବାକୁ ଜନଗଣ ଭିତରେ ନୂଆ ଆଖି ଖୋଲିଯାଉ। ଏହା ଜନସାହିତ୍ୟର କାର୍ଯ୍ୟ। ଆମ ଦେଶରେ ବା ପ୍ରଦେଶରେ ବର୍ତ୍ତମାନ ଯେତେ କବିତା, ଉପନ୍ୟାସ ବା ଗଳ୍ପ ଛାପା ହୋଇ ବାହାରୁଛି, ଏଣିକି ତାହାର ଦଶଗୁଣ ବି ବାହାରୁ, ପ୍ରାଚୀନ ଏବଂ ନବୀନ ଉଭୟ ସାହିତ୍ୟ ଆହୁରି ଦଶଗୁଣ ଅନୁଶୀଳନ ହେଉ, ମାତ୍ର ଏହିସବୁର ଜରିଆରେ ମଣିଷ ହିସାବରେ ମଣିଷର ଭୋକଗୁଡ଼ାକ କଦାପି ଭୁଲି ହୋଇ ନଯାଉ। ପୁରାତନ ଭାଗ୍ୟବାଦକୁ ଜିତି ଆସିଥିବା ନିଶାରେ ଆଧୁନିକ ସାହିତ୍ୟିକ ଜନଗଣଙ୍କୁ ଯେପରି କୌଣସି ଆଧୁନିକ ଭାଗ୍ୟବାଦୀ ଅସହାୟତା ଭିତରେ ଆଣି ପକାଇ ନ ଦେଉ, ଆମ ସାହିତ୍ୟ ଜନଗଣଙ୍କୁ ସବଳ କରାଉ, ତା ମନରେ ବିଶ୍ୱାସ ଭରି ଦେଉ। ଆମର ଭାଷା ଯେତେ ପ୍ରାନ୍ତୀୟ ଓ ଯେତେ ଆଞ୍ଚଳିକ ହେଲେ ମଧ୍ୟ ତାହାରି ମାଧ୍ୟମରେ ଯେପରି ବିଶ୍ୱର ସକଳ ବିପୁଳତା ଓ ପ୍ରାଣମୟତାକୁ ଆପଣା ନିଡ଼କୁ ଆମନ୍ତ୍ରିତ କରିନେଇ ଆସିବାର ସାମର୍ଥ୍ୟ ଆମ ସାହିତ୍ୟଟି ଭିତରେ ଆସୁ। ଆମ ସାହିତ୍ୟ ଏପର୍ଯ୍ୟନ୍ତ ପ୍ରଧାନତଃ ବିନୋଦନ ସାହିତ୍ୟ ହୋଇ ରହିଛି। ଏହାକୁ ଜନସାହିତ୍ୟରେ ରୂପାନ୍ତରିତ କରିବାର କାମ ହେଉଛି ଏ ଯୁଗର ପ୍ରତ୍ୟେକ ସାହିତ୍ୟିକର। ଯଥାର୍ଥ ସାହିତ୍ୟ ଜନସାହିତ୍ୟ ହିଁ ହୋଇପାରିବା ଉଚିତ। ତେଣୁ ଜନସାହିତ୍ୟ ଶବ୍ଦଟା ଅନେକ ସମୟରେ ଏକ ପୁନରାବୃତ୍ତି ପରି ହିଁ ମନେ ହୋଇପାରେ। ତଥାପି ଗତ ଅନେକ ଶତାବ୍ଦୀ ଧରି ଆମେ ମଣିଷକୁ ସାହିତ୍ୟଠାରୁ ଏତେ ଦୂରରେ ରଖିଆସିଛୁ ଯେ ବର୍ତ୍ତମାନ ହୁଏତ ସାହିତ୍ୟକୁ ମନୁଷ୍ୟାଭିମୁଖୀ କରିବାର କର୍ତ୍ତବ୍ୟକୁ ଆମେ ଏକ ବିଶେଷ ଆବଶ୍ୟକତା ବୋଲି ଅନୁଭବ କରୁଛୁ। ଜନସାହିତ୍ୟ ଜନଗଣର ମନକୁ ତିଆରି କରିବାର ଦାୟିତ୍ୱଟି ଗ୍ରହଣ କରୁ। କୌଣସି ଶାସନର ନିମିତ୍ତ ହେବା ଲାଗି ନୁହେଁ, ମାତ୍ର ସବୁ ଶାସନକୁ ମଣିଷର ଓ ଜୀବନର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଲଗାଇ ପାରିବାର ଶକ୍ତି ହାସଲ କରିବା ସକାଶେ ଏହା ଜନଗଣର ମନକୁ ଅନୁରୂପ ଭାବରେ ତିଆରି କରୁ। ପ୍ରତ୍ୟେକ ମଣିଷ ତାର ଆପଣା ଭିତରେ ରହିଥିବା ଅତୁଳ ସମ୍ଭାବନାମୟ ମନୁଷ୍ୟ ଶକ୍ତିକୁ ଆବିଷ୍କାର କରି ଶିଖୁ। ଏହା ହେଉଛି ଏ ଯୁଗର ସବଳତମ ଆହ୍ୱାନ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କର ଏକ ଅତି ପରିଚିତ ପ୍ରବନ୍ଧ ଜନଜୀବନ ଓ ଜନସାହିତ୍ୟ। ରହିଲୁ, ନମସ୍କାର।